ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଆଇବା 24 ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସିବେ ରାଷ୍ଟ୍ରପତି। ବିଧାନସଭା ବଜେଟ୍ ଅଧିବେଶନ 7 ନମ୍ବର ଦିନେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଲା ଆଲୋଚନା। ମହାନଦୀନ 7 ବ୍ୟାରେଜ୍ ବନାବା ଲାଗି ସରକାରଙ୍କ ନିଷ୍ପତ୍ତି। ସୂଚନା ଦେଲେ ପାନୀୟ ଜଳ ମନ୍ତ୍ରୀ। 5 ବିଭାଗର 812 ଜଣଙ୍କୁ ବଣ୍ଟା ହେଲା ନିଯୁକ୍ତି ପତ୍ର। ଆଉର୍ ଖରାର ମୁକାବିଲା ଲାଗି ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 24 ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସିକରି ନୟାଗଡ଼ ଜିଲ୍ଲା କଣ୍ଟିଲୋଠାରେ ଥିବା ନୀଳମାଧବଙ୍କ ଦର୍ଶନ କରବାର କାର୍ଯ୍ୟସୂଚୀ ରହିଛି। ଇତାର ସହିତ ଶବର ରାଜା ବିଶ୍ୱବସୁ ଆଉ ଲଳିତାଙ୍କ ଜନମ ମାଇଟ୍କେ ଭି ରାଷ୍ଟ୍ରପତି ବୁଲିଯିବେ। ଗସ୍ତର 2 ନମ୍ବର ଦିନେ 25 ତାରିଖ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବଥି ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ବିଧାନସଭା ବଜେଟ୍ ଅଧିବେଶନର 2 ନମ୍ବର ଖେପର 7 ନମ୍ବର ଦିନେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ଚାଲିଥିଲା। ପ୍ରଶ୍ନୋତ୍ତର ଶୂନ୍ୟକାଳ ଆଉ ଗୁରୁତ୍ୱପୂର୍ଣ୍ଣ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ବୃହତ୍ ପିଇବାର ପାନ୍ ପ୍ରକଳ୍ପ ଉପରେ ଗୃହନ 40 ମିନିଟ୍ ତକ ଆଲୋଚନା ହୋଇଥିଲା। ପ୍ରଶ୍ନୋତ୍ତର ସମୟଥି ନାରୀ ସୁରକ୍ଷା ବିଷୟକୁ ନେଇକରି କଂଗ୍ରେସ ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଆଡ଼େ ବିଜେଡି ବିଧାୟକମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଥି ଭାଗ ନେଇଥିଲେ। ମହାନଦୀନ 7 ବ୍ୟାରେଜ୍ ତିଆରି କରବାର ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ ବୋଲି ପଞ୍ଚାୟତିରାଜ ଆର୍ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ବିଧାନସଭାନ ଆଜି ପ୍ରଶ୍ନକାଳ ସମୟଥି ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ମହାନଦୀନ ପାନୀର ସୁରକ୍ଷା ଲାଗି ବିଭାଗ ସ୍ତରୀୟଥି ଆଲୋଚନା ହୋଇଛି, ଆଉ ଆଗ୍କେ ମୁଖ୍ୟମନ୍ତ୍ରୀ ଇ ବାବଦେ ପଦକ୍ଷେପ ନେଉଛନ୍। ଆଉ ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, କେନ୍ସି ପିଇବାର ପାନ୍ ପ୍ରକଳ୍ପର ବିଜୁଳି ବିଲ୍ ଜମା ନାହିଁ ହୋଇଥିଲେ ବିଲ୍ ବିଦ୍ୟୁତ୍ କଟା ନାଇଯାଏ। ସେନ୍ତା ଆଉ ଗୋଟିଏ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ରାଜ୍ୟ 2026 ମସିହା ଡିସେମ୍ବର ମାସ ତକ ପିଇବାର ପାନ୍ ପ୍ରକଳ୍ପମାନଙ୍କର କାମ ସରବା ଆଉ ସବୁ ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପମାନଙ୍କର ଭିତରୁ ଫି 15 ଦିନେ ଗୋଟିଏ ପ୍ରକଳ୍ପର ସରକାରୀ ସ୍ତରଥି ସମୀକ୍ଷା ହେଉଛି। ରାଜ୍ୟର ବୃହତ୍ ଜଳ ପ୍ରକଳ୍ପ କାମଥି ଲାଗବାର୍ତ୍ତା ଯେନ୍ତା ଡେରି ନାହିଁ ହେବା ସେ ବାବଦେ ସରକାର ସତର୍କ ଅଛନ୍। ଡେରି କରୁଥିବା ଠିକା ସଂସ୍ଥାମାନଙ୍କୁ ଜରିମାନା ଭିଲ୍ କରାଯାଉଛି। ଆଇବା ହପ୍ତେ ଭିତରେ ପ୍ରକଳ୍ପ କାମ କରୁଥିବା କମ୍ପାନୀମାନଙ୍କର ମୁଖ୍ୟମାନଙ୍କୁ ନେଇକରି ଗୋଟିଏ ବୈଠକ କରାଯିବା। ତାଲିକାଭୁକ୍ତ କମ୍ପାନୀମାନଙ୍କୁ ଧାରି ସମୟ ଭିତରେ କାମ ଶେଷ ନାହିଁ କଲେ କଳା ତାଲିକାଭୁକ୍ତ କରାଯିବା ବୋଲି ବିଧାନସଭାର ମନ୍ତ୍ରୀ କହିଛନ୍। ରାଜ୍ୟର 38 ବନଖଣ୍ଡ ଇଲାକାନ ମୋଟ 2103 ହାତୀ ଅଛନ୍ ବୋଲି ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍। ବିଧାନସଭାନ ଇ ବାବଦ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍, 2024 ମସିହାର ଗନ୍ତି ଅନୁସାରେ ଢେଙ୍କାନାଳ ଜିଲ୍ଲାନ ସବୁନୁ ଚହ 291 ହାତୀ ଥିଲାବେଳେ ଗଲା 3 ବଛର ଭିତରେ 41 ହାତୀ ଜୀବନ ଯାଇଛି। ସେନ୍ତା ଗଲା 3 ବଛର ଭିତରେ ରାଜ୍ୟର ଭିନ୍ ଭିନ୍ ଜଙ୍ଗଲନ 12 କଲରାପତ୍ରିଆ ଆର୍ 2 ମହାବଳ ବାଘକୁ ଶିକାରୀମାନେ ମାରିଛନ୍। ଇ ସମୟ ଭିତରେ 6 ମହାବଳା ବାଘର ଛାଲ ଆଉ 63 କଲରାପତ୍ରିଆ ବାଘର ଛାଲ ଜବତ ହୋଇଛି ବୋଲି ମନ୍ତ୍ରୀ ବିଧାନସଭାନ କହିଛନ୍। ସେ ଆହୁରି କହିଛନ୍, ଜଙ୍ଗଲୀ ଜନ୍ତୁମାନଙ୍କର ସୁରକ୍ଷା ଲାଗି ଉନ୍ନତ ଜ୍ଞାନକୌଶଳର ବ୍ୟବହାର ସହିତ ଲୋକ ସଚେତନ କରାଯାଉଛି। ଜଙ୍ଗଲ ବିଭାଗର ଭିନ୍ ଭିନ୍ ସ୍କ୍ୱାଡ୍ମାନେ ବି ଅହରହ ଜଙ୍ଗଲ ଭିତରେ ପଇଁତରା ମାରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ଆଘର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କର ହତ୍ୟା ଘଟଣାଥି କ୍ରାଇମ୍ବ୍ରାଞ୍ଚ ଅଧିକାରୀମାନେ ତାଙ୍କର ପରିବାର ଲୋକଙ୍କର ବୟାନ ରେକର୍ଡ କରିଛନ୍ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ବିଧାନସଭାର ବିରୋଧୀ ଦଳ ତରଫରୁ ଆସିଥିବା ଇ ବାବଦ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଲ୍କେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ନବକିଶୋର ଦାସଙ୍କ ମୃତ୍ୟୁ ତଦନ୍ତ କରବାର ଲାଗି ପରିବାର ତରଫରୁ ଅନୁରୋଧ କରାଯାଇଛି। ସେ ଅନୁରୋଧ ହିସାବେ ଆଗେ ତଦନ୍ତ ପ୍ରକ୍ରିୟା ଚାଲିଛି। ଗଲା 10 ବଛର ଭିତରେ ରାଜ୍ୟ 630 ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍। 2024 ମସିହାଥି ଖାଲି 24 ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି। 10 ବଛର ଭିତରେ କଟକନୁ 84, ସୁନ୍ଦରଗଡ଼ନୁ 79, ଝାରସୁଗୁଡ଼ାନୁ 73 ଆଉ ଢେଙ୍କାନାଳନୁ 72 ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି ବୋଲି ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଆଜି ବିଧାନସଭାର ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତରଥି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 5 ବିଭାଗଥି ନୂଆକରି ନିଯୁକ୍ତି ପାଇଥିବା 812 ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍। ଭୁବନେଶ୍ୱର କୃଷି ଆର୍ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ହୋଇଥିବା ରାଜ୍ୟସ୍ତରୀୟ ନିଯୁକ୍ତି ମେଳାଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖିଆକୁ ନୂଆ ଭାବେ ଯୋଗ ଦେଇକରି ନବନିଯୁକ୍ତମାନଙ୍କୁ ସେବା ମନୋଭାବ ରଖିକରି କାମ କରବାର ଲାଗି ତହକେଇଛନ୍। ମେଳାଥି କୃଷି, ସ୍ୱାସ୍ଥ୍ୟ, ଖଣି, ଇସ୍କାତ, ଶକ୍ତି ଆଉ ଜଳସମ୍ପଦ ବିଭାଗର ନୂଆ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟା ଯାଇଛି। ରାଜ୍ୟ ବର୍ତ୍ତି ଖରାକେ ନଜରଥି ରଖିକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଡାକିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ବେଲବୁଡ଼େ ଏହି ବୈଠକ ବସ୍ବା। ଗ୍ରୀଷ୍ମ ଲହରୀର ମୁକାବିଲା ନେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକଟି ବିଭାଗୀୟ ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିକରି ରଣନୀତି ବନାବେ ବୋଲି ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ଘରୋଇ ବିଦ୍ୟାଳୟମାନଙ୍କେ ଶିକ୍ଷା ଅଧିକାର ଆଇନ ଅଧୀନତି ପହିଲା ଖେପ ନାଁ ଲେଖାବାର ଲାଗି ଆଜିଠାନୁ ପଞ୍ଜୀକରଣ ମୂଲ ହୋଇଛି। ପଞ୍ଜୀକରଣ ପ୍ରକ୍ରିୟା ଏପ୍ରିଲ 20 ତକ ଚାଲବା ବୋଲି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ବାହାରିଥିବା ସଂଶୋଧିତ ବିଜ୍ଞପ୍ତିନୁ ଜଣାପଡ଼ିଛି। ପ୍ରାଥମିକ ବିଦ୍ୟାଳୟମାନଙ୍କେ 2025-26 ବର୍ଷନୁ ଛୁଆମାନଙ୍କ ନାଁ ଲେଖା ବୟସ 6 ବର୍ଷ ନାହିଁ ହେଲେ ତାନୁ ଅୟତ୍କା ଧାରିଜ କରାଯାଇଛି। ଜାତୀୟ ଶିକ୍ଷାନୀତି 2020 ଢାଞ୍ଚା ଥି ଆଇବା ବର୍ଷଠାନୁ ଇ ନିୟମ ଲାଗୁ କରବାରକେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ବିଜେପିର ବରିଷ୍ଠ ନେତା ଆଉ ଆଘର କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ଆଜି ପୁରୀ ସ୍ୱର୍ଗଦ୍ୱାରଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ସମ୍ବିତ ପାତ୍ରଙ୍କ ସହିତ ବହୁତ ବରିଷ୍ଠ ନେତା ଆଉ ବ୍ୟକ୍ତିବିଶେଷ ସ୍ୱର୍ଗତ ପ୍ରଧାନଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ତିମ ସତ୍କାର ବେଳେ ସ୍ୱର୍ଗତ ପ୍ରଧାନଙ୍କ ଦୁଇ ପୁଅ ଆଉ କୁଟୁମ୍ ଲୋକେ ଉପସ୍ଥିତ ଥିଲେ। ଇନ ଜଣାଇ ଦିଆଯାଇପାରେ ଯେ ଡାକ୍ତର ପ୍ରଧାନଙ୍କର 84 ବର୍ଷର ବୟସ ଗଲାକାଲି ନୂଆଦିଲ୍ଲୀଠାରେ ପରଲୋକ ହୋଇଥିଲା। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ନଅ ମାସରୁ ଅୟତ୍କା ସମୟ ଅଟକି ରହିଥିବା ଭାରତୀୟ ବଂଶର ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଆର୍ ବୁଚ୍ ୱିଲର୍ଙ୍କ ସହିତ ଆଉ 2 ଜଣ ମହାକାଶଚାରୀ ପୃଥିକେ ଆଜି ଫେରୁଛନ୍ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ତରଫ କୁହାଯାଇଛି। ଏହି ମହାକାଶଚାରୀମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ବାହାରିକରି ପୃଥିକେ ଭାରତୀୟ ସମୟ ସକାଳର 10:35 ଯାତ୍ରା ମୂଲ କରିଛନ୍। ଭାରତୀୟ ସମୟ ଅନୁସାରେ 17 ଘଣ୍ଟା ଯାତ୍ରା କରିକି ଆଇବାକାଲି ପହପ 3:27 ଆମେରିକାର ଫ୍ଲୋରିଡାର ସମୁଦ୍ର ଖଣିନ ପହଞ୍ଚବେ ବୋଲି ନାସା ତରଫ କୁହାଯାଇଛି। ସେମାନଙ୍କର ପୃଥ୍ୱୀ ଫିରବାର ଅଭିଯାନକେ ଟେଲିଭିଜନ, ନାସାର ଅଫିସିଆଲ ୱେବସାଇଟ, ୟୁଟ୍ୟୁବ ଚ୍ୟାନେଲମାନଙ୍କେ ଦେଖବାରକେ ମିଲ୍ବା। ଜଗନ୍ନାଥ ସଂସ୍କୃତି ଆଉ ଚେତନାକେ ବଢ଼ାବା ଲକ୍ଷ୍ୟଥି ସୁବର୍ଣ୍ଣପୁରର ତ୍ରିବେଣୀ ସଙ୍ଗମସ୍ଥଳୀ ସ୍ୱର୍ଣ୍ଣପ୍ରୟାଗର ରାମେଶ୍ୱର ପୀଠନ ଆଇବାକାଲିଠାନୁ 25 ତକ ଶ୍ରୀଜଗନ୍ନାଥ ମହୋତ୍ସବ ମୂଲ ହେବା। 7 ଦିନ ଧରିକରି ହେବାରକେ ଥିବାର ଏହି ମହୋତ୍ସବଥି ଜଗନ୍ନାଥଙ୍କର 32 ବେଶ, ପଞ୍ଚକୁଣ୍ଡିୟ ଘୃତଯଜ୍ଞ, 24 ପ୍ରହରୀ ନାମଯଜ୍ଞ, ପ୍ରବଚନ, ଭଜନ ବାଗିର ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ହେବା ବୋଲି ଜଗନ୍ନାଥ ମହୋତ୍ସବ କମିଟି ତରଫ କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ବହୁଟେ ଦେବୀପୀଠନ ଚୈତ ମାସର ବାସନ୍ତିକ ପର୍ବ ଆଜିଠାନୁ ମୂଲ ହୋଇଛି। ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ସହିତ କୌଶଳେଶ୍ୱରୀ, ଚର୍ଦ୍ଦୀ, ରାମଚଣ୍ଡୀ ଆର୍ ମା ମେଟାକାନିବାଗି ଦେବୀ ମନ୍ଦିରମାନଙ୍କେ ଆଜି ସକାଳୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଜମିଛି। ଦେବୀପୀଠମାନଙ୍କେ ଚଣ୍ଡୀପାଠ ଆଉ ହୋମ୍ ହୋଇଥିବାର ବେଳେ ବେଲବୁଡ଼େ ସପ୍ତ ଆଳତୀ ଲାଗି ପ୍ରସ୍ତୁତି ଚାଲିଛି। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ବୈଧ ମାପ ବିଜ୍ଞାନ ବିଭାଗ ତରଫ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିନିଷ କିଣିଲା ବେଳକେ ଦାମ, ଏକ୍ସପାଇରି ତାରିଖ ବାଗିର ଭିନ୍ ଭିନ୍ ଜିନିଷ ଉପରେ ଧ୍ୟାନ ଦେବାରକେ ଅତିଥିମାନେ ଖାଉଟିମାନଙ୍କୁ ସଚେତନ କରାଇଥିଲେ। ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ବୁଢ଼ାପାଲ ପଞ୍ଚାୟତ ତିଲେଇପଶି ଗାଁ ହାତୀ ଆକ୍ରମଣଟି ଜଣେ ମହିଳାଙ୍କ ଜୀବନ ଯାଇଛି। ମହିଳା ଜଣଙ୍କ ରାତି ଶୋଇଥିଲା ବେଳକେ ହାତୀ ଘର ଭିତରୁ ଘିଚି ଆଣିକରି ମାରିଦେଇଥିଲା। ତାଙ୍କ ରଡ଼ି ଶୁଣିକରି ଘରର ବାକି ଲୋକେ ଉଠିକରି ଦୌଡ଼ି ପଲେଇଥିଲେ। ଖବର ପାଇକରି ଜଙ୍ଗଲ ବିଭାଗ ଆର୍ ପୁଲିସ ଟିମ୍ ପହଞ୍ଚିକରି ଛାନ୍ଭିନ୍ କରିଛନ୍। ଓଡ଼ିଶା କ୍ରିକେଟ ଆସୋସିଏସନ ତରଫ ବରିଷ୍ଠ ପୁରୁଷ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ କଳାହାଣ୍ଡି କପ୍ 2025 ମୂଲ ହୋଇଛି। ପହିଲା ଖେପେ ଗ୍ରୁପ୍ ଏ, ଗ୍ରୁପ୍ ବି ଆର୍ ଗ୍ରୁପ୍ ସି ଥି ମ୍ୟାଚ୍ ଖେଳାଯିବା। 23 ତକ ଫି ଦିନ କଟକ ଆର୍ ଭୁବନେଶ୍ୱରଠାରେ 9 ପଡ଼ିଆନ ଖେଲ ହେଉଛି। ରେଭେନ୍ସା ଗ୍ରାଉଣ୍ଡ 1 ପୂର୍ବତଟ ରେଲବାଇ ଆଉ କୋରାପୁଟ ଦଲ ଭିତରେ ଆଜି ମ୍ୟାଚ୍ ଖେଳାଯାଇଛି। ପୁରୀ ଶ୍ରୀ ବିଗ୍ରହମାନଙ୍କ ରଥଯାତ୍ରା ଲାଗି ରଥକାର୍ଡ ଯୋଗାଇ ଦେବା ଲାଗି ଲୁକୁ ଆଉ ଅନୁଷ୍ଠାନମାନଙ୍କୁ ପୁରୀ ଗଜପତି ମହାରାଜ ସମ୍ବର୍ଦ୍ଧିତ କରିଛନ୍। 2023-24 ରଥ ବନାବାର ଲାଗି ଫାଶୀ କାର୍ଡ ଯୋଗାଇଥିବା ପାଖାପାଖି 80 ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଛି। ଏ ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍, ଆଇବା ରଥଯାତ୍ରା ଲାଗି ଫାଶୀ କାର୍ଡ ଦାନ କରବାରକେ ଚାହୁଁଥିବା ଲୋକଙ୍କ ତାଲିକା ତିଆରି କରାଯାଇଛି। ରଥକାର୍ଡ ଅଭାବକେ ପୂରା କରବାର ଲାଗି 106 ବନ ପ୍ରକଳ୍ପ ତିଆରି କରାଯାଇଛି। ରାଇଜେ ଆଇବା 2 ଦିନ ତକ ପାଗ ଏନ୍ତା ସୁଖା ରହିବା, ତାର ଉତ୍ରୁ 3-5 ଡିଗ୍ରୀ ତକ ତାତି କମ୍ବା। ଇ ସମୟଥି ଜବର ଖରାକେ ନେଇକରି ସମ୍ବଲପୁର, ବରଗଡ଼, ବୌଦ୍ଧ ଆର୍ ସୁବର୍ଣ୍ଣପୁର ଜିଲ୍ଲା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏବେ 24 ଘଣ୍ଟା ଭିତରେ ରାଜ୍ୟର ଗୋଟେ ଯୋଡ଼େ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଆଜି ବୌଦ୍ଧନ ରାଜ୍ୟର ସବୁନୁ ଜହ ତାତି 43.6 ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ସେସେ ମୁଖ୍ୟ ଖବର ଫେରଘାଏ ଆଇବା 24 ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସିବେ ରାଷ୍ଟ୍ରପତି। ବିଧାନସଭା ବଜେଟ୍ ଅଧିବେଶନ ଥି 7 ନମ୍ବର ଦିନେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଲା ଆଲୋଚନା। ମହାନଦୀନ 7ଟା ବ୍ୟାରେଜ୍ ବନାବା ଲାଗି ସରକାରଙ୍କ ନିଷ୍ପତ୍ତି, ସୂଚନା ଦେଲେ ପାନୀୟ ଜଳ ମନ୍ତ୍ରୀ। 5ଟା ବିଭାଗର 812 ଜଣଙ୍କୁ ବଣ୍ଟା ହେଲା ନିଯୁକ୍ତି ପତ୍ର, ଆଉ ଖରାର ମୁକାବିଲା ଲାଗି ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।